ନମସ୍କାର ମୁଁ ରୀତା ସାହୁ କହୁଛି 66 ନମ୍ବର ୱାର୍ଡ ବଡ଼ବାରୀ ନଗରରୁ। ଆମର ଏଠି ଡ୍ରେନ୍ର ଅସୁବିଧା ରହୁଛି, ଡ୍ରେନ୍ ପୁରା ଜାମ୍ ହେଇଯାଇଛି। ସମସ୍ତେ ଘର ଯୋଉ ବଢେଇଛନ୍ତି ଆଗକୁ, ଡ୍ରେନ୍ ଉପରେ ଘର ମାଡି ଯାଇଛି, ଯାହା ବଦଳରେ ଡ୍ରେନ୍ ଠିକସେ ସଫା ହେଇପାରୁନି, ଯାହା ବଦଳରେ ମଶା ମାଛି ଏସବୁ ବିଭିନ୍ନ ପ୍ରକାର ପୋକ ଜୋକ ଆସି ଘରେ ପଶୁଛନ୍ତି। ବର୍ଷା ଦିନରେ ପାଣି ଓଭରଫ୍ଲୋ ହେଇକିରି ଘର ଦୁଆର ମୁହଁ ପର୍ଯ୍ୟନ୍ତ ପାଣି ପଳେଇ ଆସୁଛି, ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହେଉଛି। ତା ପାଇଁ କିଛି ଯଦି ଗୋଟେ ବ୍ୟବସ୍ଥା କରନ୍ତେ ତାହେଲେ ଆମେ ସାହିବାସୀ ଆପଣଙ୍କ ପାଖରେ ଉପକୃତ ହୁଅନ୍ତୁ।